आकाशवाणी संवाद पढ़ुचंति जितेंद्र कुमार नायक। मुख्य संवाद, आंतर्जातिक चाप सत्वे वाणिज्य चुक्तिनामा नहीं प्रधानमंत्री निष्पत्ति, कृषक और कृषि क्षेत्र को बरदान बोली कृषक समाज दृढ़ोक्ति। नूआदिल्ली में अनुष्ठित होगा स्वाधीनता दिवस मुख्य समारोह में सामिल हेबे 28 टी राज्य और केन्द्रशासित अंचल 210 जन पंचायत प्रतिनिधि। नवेम्बर 1 तारीख रु सारा देश में मासे व्यापी चलो चतुर्थ डिजिटल जीवन प्रमाणपत्र अभियान। राजस्थान दौसाठे मर्मन्तुद सड़क दुर्घटना, 10 मृत 11 आहत। एवं आसंता 19 तारीख रु 106 दल को नहीं आरंभ हेबो सुब्रतो कप आंतर्जातिक फुटबल प्रतियोगितार 64तम संस्करण। आंतर्जातिक स्तर में चाप सत्वे वाणिज्य चुक्तिनामा नहीं प्रधानमंत्री नरेन्द्र मोदी दृढ़ निष्पत्ति लगी सारा देश कृषक मैंने धन्यवाद जनाई। नूआदिल्ली गतकाली कृषक संगठन नेता और कर्मी एक विशाल समावेश अनुष्ठित। समावेश अवसर में संगठन कर्मकर्ता कृषि और कृषक कल्याण मंत्री शिवराज सिंह चौहान साक्षात आलोचना करते। श्री चौहान अवसर में कहते नकली सार और रासायनिक पदार्थ उत्पादन को प्रतिहत करने लगी सरकार खुब शीघ्र एक नूतन आईन प्रणयन करिबे। प्रधानमंत्री फसल बीमा योजना अधीन चाषी को प्रदान करा डिजिटल माध्यम रे बीमा राशि संपर्क में उल्लेख करी मंत्री श्री चौहान कहते कृषक कल्याण को सरकार प्राथमिकता प्रदान कर।
जनवरी से लेके अब तक 11,000 करोड़ रूपया किसानों के खाते में डाल चुके हैं और आज 3900 करोड़ रूपया उसमें से एक तिहाई तो राजस्थान के ये। देश के किसान भाइयों, मैं आपको आश्वस्त करता हूँ, ये मोदी जी की सरकार है, भगवान ना करे कभी फसल बर्बाद हो, लेकिन अगर कभी ऐसी मौका आ गया तो राहत की राशि में कसर नहीं रखेंगे, क्योंकि हम जानते हैं कि फसल अगर बर्बाद होती है तो केवल फसल बर्बाद नहीं होती, किसान की जिंदगी बर्बाद होती है। इस संकट से मोदी जी के नेतृत्व में भाजपा की सरकार आपको निकाल के पार ले जाएगी।
भारतीय कृषक चौधरी चरण सिंह संगठन राष्ट्रीय अध्यक्ष धर्मेन्द्र चौधरी कहते प्रधानमंत्री यह निष्पत्ति केवल कोटि कोटि भारतीय को खाद्य सुरक्षा देवना बर देशर कृषि एवं ग्रामांचल क्षेत्र को सुदृढ़ कर।
हर किसान का दिल खुश हो गया जब देश के प्रधानमंत्री जी ने कहा कि मैं देश के किसानों, मछुआरों और जो भी इस टीटी में शामिल जो सेक्टर हैं, पशुपालक हैं, पोल्ट्री के किसान हैं, मैं किसी भी किसान के हितों से समझौता नहीं करूंगा।
देशर कृषक और कृषि क्षेत्र को प्रधानमंत्री को यह एक वरदान बोली जन कृषक कहते।
श्री नरेंद्र मोदी जी ने हाल में ही देश के किसानों, पशुपालकों एवं मछुआरों के हित में एक महत्वपूर्ण एवं अटल संकल्प वाला बयान दिया है। यह घोषणा करोड़ों अन्नदाता, पशुपालक, कृषि एवं ग्रामीण भारत की आत्मनिर्भरता के लिए मजबूती प्रदान करती है।
माननीय मंत्री जी, आपने जो स्टैंड लिया, हम उसके लिए आपको और देश के प्रधानमंत्री जी को बार बार बधाई देते हैं।
28 राज्य और केन्द्रशासित अंचल 210 पंचायत प्रतिनिधि अगस्त 15 नूआदिल्ली में अनुष्ठित होगा स्वाधीनता दिवस में स्वतंत्र अतिथि भाव जोगदेवे। स्वतंत्र अतिथि मध्य बहुसंख्यक महिला पंचायत प्रतिनिधि सामिल अच्छा जो ग्राम पंचायत उन्नत भित्तिमि सेवा और सामुदायिक पदक्षेप ग्रहण कर निजर एक विशेष परिचय हासिल कर। पंचायतीराज मंत्रालय पक्ष स्वतंत्र अतिथि हर घर जल योजना, प्रधानमंत्री आवास योजना, ग्रामीण मिशन इंद्रधनुष भली प्रमुख सरकारी योजनागुड़ी कार्यकारी करिवारे गुरुत्वपूर्ण भूमिका निर्वाह कर सफलता हासिल करिछन्ति। मंत्रालय पक्ष आई स्वतंत्र अतिथि आसंता नूआदिल्ली आनुष्ठानिक संवर्धना कार्यक्रम आयोजन कार्यक्रम समय एआई परिचालित सभासार आप्लिकेसन आरंभ हो। चलित वर्षर एक कार्यक्रम वार्ता रही आत्मनिर्भर पंचायत, विकास भारत की पहचान, विकसित भारत एक प्रमुख स्तंभ भाव में स्वावलंबी पंचायतगुड़िकर दृष्टिकोण को यह प्रतिफलित करी। स्वराष्ट्रमंत्री अमित शाह आज हर घर तिरंगा अभियान अधीन बासभवन जातीय पताका उत्तोलन कर सामाजिक गणमाध्यम पोस्ट कर श्री शाह अभियान एक आंदोलन में परिणत हो जहां देश को एकता सूत्र में बांधि रखा सह देश प्रेम भावना को मजबूत कर। आपण माने संवाद सुनुछंती आकाशवाणी रो। ଚଳିତ ବର୍ଷ ନଭେମ୍ବର 1-30 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଚତୁର୍ଥ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ଆରମ୍ଭ କରାଯିବ। ମୁଖମଣ୍ଡଳ ଚିହ୍ନଟ ପ୍ରକ୍ରିୟା ବ୍ୟବହାର କରି ପେନ୍ସନ୍ ଭୋଗୀଙ୍କ ଡିଜିଟାଲ ସଶକ୍ତିକରଣକୁ ପ୍ରୋହାହିତ କରିବା ପାଇଁ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଅଭିଯାନ ବୋଲି କୁହାଯାଉଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ ଆଜି ଏକ ବିବୃତ୍ତିରେ କହିଛି, ଏହି ଅଭିଯାନ ଦେଶର 1,850 ଅଧିକ ଜିଲ୍ଲା, ନଗର ଓ ସହରରେ ଆୟୋଜିତ ହେବ। ଦେଶର ଦୂରଦୂରାନ୍ତରେ ଥିବା ସମସ୍ତ ପେନ୍ସନ୍ ଭୋଗୀଙ୍କ ପାଖରେ ପହଞ୍ଚିବା ପାଇଁ ଏହି ଅଭିଯାନ ପେନ୍ସନ୍ ପ୍ରଦାନକାରୀ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ, ପେନ୍ସନ୍ଭୋଗୀ କଲ୍ୟାଣ ସଂଘ, ରେଳବାଇ, UIDAI ଏବଂ ଅନ୍ୟମାନଙ୍କ ସହଯୋଗରେ ଅନୁଷ୍ଠିତ ହେବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ସଚିବ ଭି ଶ୍ରୀନିବାସ ଆଗାମୀ ଅଭିଯାନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ସୂଚନା ଦିଆଯାଇଛି ଯେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଏହାର 1,08,000 ପୋଷ୍ଟମ୍ୟାନ୍ ଏବଂ ଗ୍ରାମୀଣ ଡାକ ସେବକଙ୍କ ବୃହତ ନେଟୱାର୍କ ମାଧ୍ୟମରେ 1,600 ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଡାକଘରେ ଶିବିର ଆୟୋଜନ କରିବ। ରେଳ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଅନ୍ୟାନ୍ୟ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ମଧ୍ୟ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଦେଶବ୍ୟାପୀ ଚିହ୍ନଟ କରାଯାଇଥିବା ସ୍ଥାନରେ ଶିବିରମାନ ଆୟୋଜନ କରିବେ। ରାଜସ୍ଥାନର ଦୌସାଠାରେ ଆଜି ପ୍ରତ୍ୟୁଷରେ ଏକ ସଡ଼କ ଦୁର୍ଘଟଣାରେ 10 ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି। ଦୌସା ମନୋହରପୁର ରାଜପଥର ବାସ୍ଦି ଚୌରାଠାରେ ଏକ ପିକ୍ଅପ୍ ଭ୍ୟାନ୍କୁ ଏକ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ଉତ୍ତରପ୍ରଦେଶର ଏଟାହ ଜିଲ୍ଲାର ବାସିନ୍ଦା ଏବଂ ସେମାନେ ସିକର ଜିଲ୍ଲାର ଖାତୁ ଶ୍ୟାମଜୀ ମନ୍ଦିରରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଦୌସା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଗୁରୁତର 8 ଜଣଙ୍କୁ ଜୟପୁରସ୍ଥିତ ଏସ୍ଏମ୍ଏସ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ 3 ଜଣ ଦୌସା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିହାର ଗଙ୍ଗା, ଗଣ୍ଡକ, ସୋନ୍, କୋଶି, ମହାନନ୍ଦ ଏବଂ ବାଗମତୀ ସମେତ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ରାଜ୍ୟର 10 ଜିଲ୍ଲାର 19 ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭାଗଲପୁର, ମୁଙ୍ଗେର, ବେଗୁସରାଇ, ବୈଶାଳୀ, ଭୋଜପୁର, ଖଗାରିଆ ଏବଂ ପାଟନା ଜିଲ୍ଲା ବନ୍ୟା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ କେତେକ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 125ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ତାରିଖ ମଧ୍ୟରେ ଦେଇପାରିବେ। ୟେମେନ୍ର ହୁତି ଗୋଷ୍ଠୀ କହିଛି ଯେ ସେମାନେ ଇସ୍ରାଏଲ୍ର ହାଇପା, ନେଗେବ୍, ଏଥାଓ ଏବଂ ବୀର୍ ସେବା ସହରକୁ ଟାର୍ଗେଟ୍ କରି 4ଟି ଡ୍ରୋନ୍ ଆକ୍ରମଣ କରିଛି। ଏହି ଗୋଷ୍ଠୀର ସାମରିକ ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲ୍ ଦ୍ୱାରା ଗଣହତ୍ୟା, ଅନାହାର, ବିସ୍ଥାପନ ମାଧ୍ୟମରେ ପାଲେଷ୍ଟେନିଆଙ୍କ ପ୍ରତି କରାଯାଉଥିବା ଆକ୍ରମଣର ଫଳସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଏ ସଂକ୍ରାନ୍ତରେ ଇସ୍ରାଏଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତାଇୱାନ କହିଛି ଏହାର ଜଳସୀମାରେ 14 ଚୀନ୍ ଏୟାରକ୍ରାଫ୍ଟ 6 ନୌବହର ଚଳାଚଳ କରୁଥିବା ଠାବ କରିଛି। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଚୀନ୍ର 14 ଏୟାରକ୍ରାଫ୍ଟ ମଧ୍ୟରୁ 6 ମେଡିଆନ୍ ଲାଇନ୍ ଅତିକ୍ରମ କରି ତାଇୱାନର ଉତ୍ତର ଦକ୍ଷିଣ ପଶ୍ଚିମ ବାୟୁ ପ୍ରତିରକ୍ଷା ଚିହ୍ନଟ କ୍ଷେତ୍ରରେ ପ୍ରବେଶ କରିଛି। ଖେଳ ଖବର। ସୁବ୍ରତ କପ୍ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର 64ତମ ସଂସ୍କରଣ ଆସନ୍ତା 19 ତାରିଖଠାରୁ ଆରମ୍ଭ ହେବ। ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 106 ଦଳ 3 ବିଭାଗରେ ଅଂଶଗ୍ରହଣ କରିବେ। ଜୁନିୟର ବାଳକ ଏବଂ ବାଳିକା ଏବଂ ସବ୍ଜୁନିୟର ବର୍ଗରେ ମ୍ୟାଚ୍ଗୁଡ଼ିକ ଦିଲ୍ଲୀ ଏନ୍ସିଆର୍ ଏବଂ ବେଙ୍ଗାଲୁରୁରେ ଖେଳାଯିବ। ପ୍ରଥମ ଦିନ 17 ବର୍ଷରୁ କମ୍ ଜୁନିୟର ବାଳିକା ବର୍ଗରେ ଦିଲ୍ଲୀ ଏନ୍ସିଆର୍ରେ ପ୍ରତିଯୋଗିତା ଆରମ୍ଭ ହେବ। ସେପ୍ଟେମ୍ବର 2 ତାରିଖରେ 15 ବର୍ଷରୁ କମ୍ ସବ୍ଜୁନିୟର ବାଳକ ବର୍ଗର ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ 17 ବର୍ଷରୁ କମ୍ ଜୁନିୟର ବାଳକ ବର୍ଗର ମ୍ୟାଚ୍ ସେପ୍ଟେମ୍ବର 16 ତାରିଖରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଫୁଟବଲ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ବିଦେଶରୁ 4 ଦଳ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଆନ୍ତର୍ଜାତିକ ଚାପ ସତ୍ତ୍ୱେ ବାଣିଜ୍ୟ ଚୁକ୍ତି ନ ନେଇ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି, କୃଷକ ଓ କୃଷି କ୍ଷେତ୍ରକୁ ବରଦାନ ବୋଲି କୃଷକ ସମାଜର ଦୃଢ଼ୋକ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହରେ ସାମିଲ ହେବେ 28 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 210 ଜଣ ପଞ୍ଚାୟତ ପ୍ରତିନିଧି। ନଭେମ୍ବର 1 ତାରିଖରୁ ସାରା ଦେଶରେ ମାସେ ବ୍ୟାପୀ ଚାଲିବ ଚତୁର୍ଥ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ। ରାଜସ୍ଥାନର ଦୌସାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 10 ମୃତ 11 ଆହତ। ଏବଂ ଆସନ୍ତା 19 ତାରିଖରୁ 106 ଦଳକୁ ନେଇ ଆରମ୍ଭ ହେବ ସୁବ୍ରତ କପ୍ ଆନ୍ତର୍ଜାତିକ ଫୁଟବଲ ପ୍ରତିଯୋଗିତାର 64ତମ ସଂସ୍କରଣ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।